তল্লভ্যতি দুঃখ বদন্যত সুখম। শ্রীমদ ভাগবত প্রথম স্কন্দ পঞ্চম অধ্যায় অষ্টাশ্লোক করে কুহাইছে। অ্যাজ ওয়ান ইজ পুট ইন টু ডিস্ট্রেস বাই ডেস্টিনি, ডেস্টিনি ক্যান অলসো পুট ওয়ান ইন হ্যাপি সিচুয়েসন। ভাগ্য বা কর্মফল দুঃখ আনি দিয়ে, সেইপরি সুখ মধ্যে আনি দিয়ে। ডেস্টিনি ইজ এক্সট্রিমলি স্ট্রং, বট ওয়ান ক্যান চেঞ্জ ডেস্টিনি ইফ ওয়ান কমস টু দি প্ল্যাটফর্ম কৃষ্ণ কনসিয়াসনেস। কর্মাণি দহন্তি কিন্তু চ ভক্তি ভাজাম। সে কর্মফল, সে ভাগ্য খুব বলবান, কিন্তু সে ভাগ্য বদলি দেয়া যাই পারে যদি ব্যক্তি পূর্ণ কৃষ্ণ চেতনা স্তরক আসন্তি। ব্রহ্মসংহিতায় কুহাইছে কর্মাণি নির্ধন্তি কিন্তু চ ভক্তি ভাজাম। কর্মফল ধ্বংস হবার একমাত্র উপায় হচ্ছে ভক্তিপথকু আসিলে, পূর্ণ শুদ্ধ ভক্তিপথকু আসিলে কর্মফল ধ্বংস হয়। শ্রীমদ্ভগবদ গীতারে সেথিপাইঁ ভগবান কৃষ্ণঙ্কর শেষ কথা, অন্তিম উপদেশ, সর্বগুহ্যতম উপদেশ, সেইপাই সর্বধর্মান পরিত্যজ্য মামেকং শরণং ব্রজ, অন্তঃ পাপেভ্যো মুখিষ্যামি মা শুচ। সমস্ত ধর্ম পরিত্যাগ করি একমাত্র মোর চরণরে আসিত হুয়, কৃষ্ণীক শরণত্ব আচরণর কথা কুহাছে, মোর চরণরে আসিত হুয়, তাহলে তোমার সমস্ত প্রকার পাপকর্মর প্রতিক্রিয়া আমি ধ্বংস করদেবি। ভয় কর না মা শুচ, ভয় কর না, এ কেবল ভগবান কৃষ্ণ হি করে পারিবে। সেইপাই কুহা যায় ভাগ্য কে বদলাই পারিবে না, কর্মর লিখন কে করিব আন, তোমার কর্ম লিখন, তোমার প্রারব্ধ কর্মর ফল, কপাল লিখন, যা কপালে লেখা হয়েছে এই ভাগ্য তোমার, তাকে আন করিব কে, তা কে আন করি পারিবে না, একমাত্র ভগবান কৃষ্ণ করে পারিবে। কর্মাণি নির্ধন্তি কিন্তু চ ভক্তি ভাজন, ভক্তিপথকু আসিলে পূর্ণরূপে সম্পূর্ণরূপে কৃষ্ণীক শরণত্ব আচরণ কলে হি কৃষ্ণ একমাত্র তাকে আন করিপারিবে, আউ নহেলে কেউ করিপারিবে না, এ তার তাৎপর্য। সেই কথাটা এটি কুহাযাউছে, কর্মফল যেপরি কর্ম তুমি করিব তদ্রূপ ফল ভোগিব, সেইপাই সে ফল নিশ্চিত ভাবে রয়েছে, সে ফল ভোগ করিবা পাই পড়িব। কর্ম কর্মানুযায়ী জন্ম হয়ে যাচ্ছে, সেইপাই যজ্ঞার্থাৎ কর্মণ অন্যত্র লোক এবং কর্মবন্ধন, এ ভগবদ গীতারে মধ্যে ভগবান কৃষ্ণঙ্কর কথা, যজ্ঞার্থাৎ কর্মণ অন্যত্র লোক এবং কর্মবন্ধন, তোমার কর্ম যজ্ঞ পুরুষ ভগবান বিষ্ণু বা কৃষ্ণঙ্কর উদ্দেশ্যে প্রীত্যর্থে যদি ন হয়েছি তাহলে কর্মবন্ধন হব, তার মানে কর্ম ফলর প্রতিক্রিয়া তুমি ভোগ করিবা পাই পড়িব, তদনুযায়ী জন্মবন্ধন জন্ম হব, জাত হব, তদনুযায়ী ক্রিয়া করিব, সে ফল মিলিযিব, এর ভুরি ভুরি প্রমাণ অছি। সেইপাই কুহাযায় কপাল লিখন কি করিবা, তোমার কপাল লেখা হয়েছে, তোর ভাগ্য ইয়ে পূর্ব পূর্বার্জিত কর্মফল ইয়ে, এথিপাই ভোগ করিবা কুছ, সে কর্মফল অন্যথা কৃষ্ণঙ্ক ব্যতীত আর কেহি করিপারিবে না, তা কেহি করিপারিবে না, যে সম্পূর্ণ শরণাগতি সর্বধর্মান পরিত্যজ্য মামেকম শরণম ব্রজ, সম্পূর্ণ শরণাগতি কৃষ্ণ চরণারবিন্দরে আসন করাযিবা, শুদ্ধ ভক্তিপথকু আসিবা, সেতবে কর্মাণি নির্ধন্তি কিন্তু সে ভক্তি ভাজন, কর্মফল ধ্বংস হয়েযিব, নচেত হয়েপারিব না। সেই কথাটা এটি কুহাযাউছে, সৌদাস এপরি কর্ম কলে যাফলরে তাঙ্কর গুরু বশিষ্ঠঙ্ক ঠার অভিশাপ পাইছিলে, সে নর রাক্ষস পাল্টে যাবে, ব্যাঘ্র পরি নর ভূ নর রাক্ষস নর মাংস ভোজি রাক্ষস হয়েযিবে, তার হেলা। ব্রাহ্মণী এতে করুণ ক্রন্দন করি এতে কথা কহিলে কিন্তু কিছু ফল হলা না, তাকে সে এড়াই পারিবে না, সে ব্রাহ্মণকে ভক্ষণ কলে এক রাক্ষস, টাইগর লাইক রাক্ষস, এটা কথাটা কুহাছে। মানবর কর্মানুরূপ জন্ম হয়, পশু পক্ষী কীট পতঙ্গ বৃক্ষলতা 84 লক্ষ জীবজনী অছি, এ জন্ম মধ্যে কাহিঁকি হয়েছে, এই সব কর্মজনিত, মানব জন্ম যত লাভ করছ, যে প্রকার কর্ম করুছ, কর্ম যদি যজ্ঞার্থে ন হয়েছি, যজ্ঞ পুরুষ ভগবান বিষ্ণু কৃষ্ণঙ্কর প্রত্যর্থে ন হয়েছি, তাহলে নিশ্চয় কর্মফল কর্মর ফলর প্রতিক্রিয়া ভোগ করিব, তদনুযায়ী জন্ম নিশ্চিত হব, সেটা নিশ্চিত কথা। এই এক কথাতে কপাল লিখন ভাগ্য ডেস্টিনি কে কে ব্রহ্মসংহিতার যস্তু ইন্দ্রগোপম ଅଥବା ଇନ୍ଦ୍ରଙ୍ଗ ହୋ ସ୍ୱକର୍ମ ମହ ରୂପ ଫଳଭାଜନ ମାତନୋତି କର୍ମାଣି ନିଦହନ୍ତି କିନ୍ତୁ ଚ ଭକ୍ତିଭାଜଂ ଗୋବିନ୍ଦଂ ଆଦି ପୁରୁଷଂ ତମ ଭଜାମି ଏ ବ୍ରହ୍ମ ସଂହିତା କହିଛି ଇନ୍ଦ୍ରଗୋପ ହେଇଛି ଗୋଟେ ଜୀବ ଇନ୍ଦ୍ରଗୋପ ହେଇଛି ଇନ୍ଦ୍ରଗୋପ ସାଧବକୁ କୁହାଯାଏ ଅତି କ୍ଷୁଦ୍ର ରକ୍ତବର୍ଣ୍ଣ କୀଟ ବିଶିଷ୍ଟ ବିଶେଷ ବର୍ଷା ଋତୁରେ ବାଲିଆ ଜାଗାରେ ଦେଖାଯାଏ ତାକୁ ଇନ୍ଦ୍ରଗୋପ କହନ୍ତି ଆଉ ଜଣେ ଇନ୍ଦ୍ର ହେଇଛି ଦେବରାଜ ଇନ୍ଦ୍ର ହେଇଛି ସ୍ୱର୍ଗ ରାଜ ଇନ୍ଦ୍ର ହେଇଛି ତାର କର୍ମ ସେ ପ୍ରକାର କର୍ମ କରିଥିଲା ଯାହା ଫଳ ଯାଇ ଦେବରାଜ ଇନ୍ଦ୍ର ହେଲା ଆଉ ଗୋଟେ ଜୀବ ଇନ୍ଦ୍ରଗୋପ ହେଲା ସ୍ୱସ୍ୱକର୍ମ ମନ୍ଦାନ ରୂପ ଫଳଭାଜନ ମାଥନୋତି ସମସ୍ତେ ନିଜ ନିଜର କର୍ମଫଳ ଭୋଗ କରୁଛନ୍ତି ତଦନୁଯାୟୀ ଜନ୍ମ ହେଇଛି ସଞ୍ଚାଇ କର୍ମଫଳ ଭୋଗ କରୁଛନ୍ତି ସବୁ କର୍ମାନି ଦହନ୍ତି କିନ୍ତୁ ଚ ଭକ୍ତିଭାଜନ ଭକ୍ତି ପଥକୁ ଆସିଲେ ପୂର୍ଣ୍ଣ ଶରଣାଗତି ଆଚରଣ କଲେ ଶୁଦ୍ଧ ଭକ୍ତି ପଥକୁ ଆସିଲେ କର୍ମଫଳ ଧ୍ୱଂସ ହେବ ନଚେତ୍ କର୍ମଫଳ ଧ୍ୱଂସ ହେଇପାରିବ ନାହିଁ ଏ କଥାଟା କହୁଛି ତେଣୁ ଏସବୁ ପଶୁପକ୍ଷୀ କୀଟ ପତଙ୍ଗ ବୃକ୍ଷଲତା ଜନ୍ମ କର୍ମଜନିତ ମହାଭାରତରେ ଚନ୍ଦ୍ରବଂଶ ରାଜା ନହୁଷଙ୍କର ଚରିତ ଅଛି ସୋମବଂଶର ଆୟୁଙ୍କର ପୁତ୍ର ହେଉଛି ନହୁଷ ଏ ବଡ଼ ପୁଣ୍ୟବନ୍ତ ରାଜା ଥିଲେ ବହୁ ପୁଣ୍ୟକର୍ମ କରିଥିଲେ ବଡ଼ ଶକ୍ତିଶାଳୀ ରାଜା ଥିଲେ ପରାକ୍ରମଶାଳୀ ରାଜା ଥିଲେ ତାଙ୍କର ସେଇ ପୁଣ୍ୟକର୍ମ ଫଳ ଯୋଗୁଁ ସେ ସ୍ୱର୍ଗର ଇନ୍ଦ୍ର ହେଲେ ସେ ସ୍ୱର୍ଗର ଇନ୍ଦ୍ର ହେଲେ ସ୍ୱର୍ଗରାଜ୍ୟ ଅଧିକାର କରି ଇନ୍ଦ୍ର ହେଲେ କିନ୍ତୁ ଇନ୍ଦ୍ର ହେବା ପରେ ଏ ପ୍ରକାର କର୍ମ କଲେ ତାଙ୍କର ବଡ଼ ଦୁଷ୍ଟତା ବଡ଼ ଗର୍ବ ବଢ଼ିଲା ସେ ବ୍ରାହ୍ମଣମାନଙ୍କୁ ଶିବିକା ବହନ କରାଇଲେ ବ୍ରାହ୍ମଣମାନଙ୍କୁ ଶିବିକା ବହନ କରାଇଲେ ମହର୍ଷି ଅଗସ୍ତ୍ୟଙ୍କୁ ଦିନେ ଶିବିକା ବହନ କାର୍ଯ୍ୟ ନିଯୁକ୍ତ କରିଥିଲେ ମହୁଷଙ୍କର ପାଦ ମହର୍ଷି ଅଗସ୍ତ୍ୟଙ୍କୁ ସ୍ପର୍ଶ କରିବାରୁ ଅଙ୍ଗରେ ସ୍ପର୍ଶ କରିବାରୁ ଏ ପ୍ରକାର କର୍ମ କଲେ ଔଦ୍ଧତ୍ୟ ଯୋଗୁଁ ଯାହାଫଳରେ ଅଗସ୍ତ୍ୟମୁନି ଅଭିଶାପ ଦେଇଦେଲେ ସର୍ପ ହୁଅ ସେ ସେଠୁ ଏତେ ଉଚ୍ଚ ପଦବୀ ଅଧିକାର କରିଥିଲେ ଇନ୍ଦ୍ର ହେଇଥିଲେ ସେ ସର୍ପଯୋନି ଲାଭ କଲେ ସର୍ପ ହେଇଗଲେ ଏ କର୍ମ ଫଳ ଏ ଦୁଷ୍କର୍ମର ଫଳରେ ସର୍ପଯୋନି ଲାଭ କଲେ ଏପରି ସ୍ୱର୍ଗ ରାଜା ମଧ୍ୟ ଆହୁରି ଅଛି ଯେ ଶୁକର ଯୋନି ଲାଭ କରିଥିଲେ କୁକର୍ମ ଫଳରେ ଶୁକର ଯୋନି ଲାଭ କରିଥିଲେ ତାଙ୍କର ଗୁରୁ ବୃହସ୍ପତିଙ୍କର ଅଭିଶାପ ପାଇଥିଲେ ଏପରି ବୃହସ୍ପତି ଦେବଗୁରୁ ବୃହସ୍ପତିଙ୍କୁ ଅବମାନନା କରିଥିଲେ ସେଥିପାଇଁ ବୃହସ୍ପତିଙ୍କର ଅଭିଶାପ ପାଇକରି ଶୁକର ଯୋନି ଲାଭ କଲେ ଇନ୍ଦ୍ର ଥିଲେ ଦେବରାଜ ଇନ୍ଦ୍ର ଥିଲେ ଶୁକର ହେଇଗଲେ ବିଷ୍ଠା ଭୋଜନ କଲେ ବିଷ୍ଠା ଭୋଜନ କରିକିରି ଶୁକର ହେଲେ ଶୁକରୀ ଗର୍ଭରୁ ଶହ ଶହ ପୁତ୍ର ଜନ୍ମ କଲେ ଛୁଆ ଜନ୍ମ କଲେ ସବୁ ବିଷ୍ଠା ଖାଉଛନ୍ତି ବହୁ ବର୍ଷ ଶୁକର ଯୋନି ରହିଲେ ସେ ଭୁଲିଗଲେ ସମ୍ପୂର୍ଣ୍ଣ ରୂପେ ଦିନେ ସେ ଇନ୍ଦ୍ର ଥିଲେ ବୋଲି ବ୍ରହ୍ମା ତାଙ୍କ ପ୍ରତି କରୁଣା କଲେ ଆରେ ଏଇଟା ଇନ୍ଦ୍ର ଥିଲା ଏଇଟା ବର୍ତ୍ତମାନ ଶୁକର ହେଇକିରି ବିଷ୍ଠା ଭୋଜନ କରୁଛି ଟିକିଏ ମନେ ପଡ଼ୁନି ୟାର କ'ଣ ଥିଲା କ'ଣ ହେଇଛି ସେଥିପାଇଁ କରୁଣା କରିକିରି ବ୍ରହ୍ମା ଆସିଲେ କହିଲେ ହେରେ ତୁ କ'ଣ କରୁଛୁ ତୁ ଇନ୍ଦ୍ର ଥିଲୁ ତା ଭୁଲିଗଲୁ ଆ ଏଠି ବର୍ତ୍ତମାନ ବିଷ୍ଠା ଭୋଜନ କରିକିରି ବିଷ୍ଠା କଥା ଭିତରେ ଆନନ୍ଦ ରହିଛୁ ଇନ୍ଦ୍ର ବ୍ରହ୍ମାଙ୍କର କଥା କିଛି ତା କାନରେ ପଶିଲା ନା କିଛି ତାର କାନରେ ପଶିଲା ନା ବ୍ରହ୍ମା ଦୁଇ ଚାରି ବାର କହିବାରେ ତଥାପି କିଛି କାନରେ ପଶିଲା ବ୍ରହ୍ମା ଦେଖିଲେ ନା ମୋ କଥା ତା କାନରେ ପଶିବ ନା ଯାହାର ଏ ବିଷଭୋଗ ପ୍ରତି ପ୍ରବଳ ଆସକ୍ତି ଅଛି ସାଧୁର କଥା ମହାଜନର କଥା ଶାସ୍ତ୍ର କଥା ଏସବୁ ତା କାନରେ ପଶିବ ନା ନା ତେଣୁ ହରିକଥା କୁହାଯାଉଛି ହରିକଥା କାହା କର୍ଣ୍ଣରେ ପ୍ରବିଷ୍ଟ ହେଉଛି ଆମେ ହରିକଥା କହୁଛେ ସାଧୁ ହରିକଥା କହୁଛନ୍ତି ଭାଗବତ ପାଠ କରାହେଉଛି ଭାଗବତ କଥା କୁହାହେଉଛି କିନ୍ତୁ କାହା କର୍ଣ୍ଣରେ ପ୍ରବେଶ କରୁଛି ଏଇଟା ଗୋଟେ କଥା କାହା କର୍ଣ୍ଣରେ ହରିକଥା ପ୍ରବେଶ କରେ କେତେଜଣ ପ୍ରକୃତରେ ଶୁଣିବା ଲୋକ ଅଛନ୍ତି ହରିକଥା ପ୍ରକୃତରେ ଶୁଣୁଛନ୍ତି କେତେଜଣ ଏ କଥାଟା କୁହାଯାଉଛି ଯାହାଙ୍କର ପ୍ରବଳ ଭାବରେ ବିଷୟ ଆସକ୍ତି ଅଛି ବିଷୟ ଉପଭୋଗ କାମନା ପ୍ରବଳ ଅଛି ପ୍ରବଳ ଆସକ୍ତି ରହିଛି ନାନାବିଧ ଯାହା କହନ୍ତି ଅନ୍ୟାଭିଳାଷ ପ୍ରବଳ ଅଛି ତାଙ୍କ କାନରେ କେବେ ହେଲେ ହରିକଥା କୃଷ୍ଣ କଥା ସାଧୁର କଥା ମହାଜନ କଥା ପ୍ରବେଶ କରିବ ନାହିଁ ଇଏ ସ୍ୱତଃସିଦ୍ଧ କଥା ସେ କଥା ବ୍ରହ୍ମାଣ୍ଡ ଆଣିଲେ ମୋ କଥା ଏହା କାନରେ ପଶିବ ନାହିଁ, ଆସକ୍ତି ପ୍ରବଳ ରହିଛି, ଆସକ୍ତି ନ ତୁଟିଛି ଯେପର୍ଯ୍ୟନ୍ତ ସାଧୁର କଥା, ମହାଜନ କଥା, ଭାଗବତ କଥା ଏ କାନରେ ପଶିବ ନା, ଏ ସତ କଥା। ତେଣୁ ବ୍ରହ୍ମା କ'ଣ କଲେ ନା ତାର ଛୁଆଗୁଡ଼ାଙ୍କୁ ଆଗ ମାରି ପକାଇଲେ, ଛୁଆଗୁଡ଼ାଙ୍କୁ ଆଗ ମାରି ପକାଇଲେ, ଛୁଆଗୁଡ଼ାକ ମରିଗଲେ, ଦେଖିଲା ଆରେ ମୋର ଛୁଆଗୁଡ଼ାକୁ ମାରି ପକାଇଲାଣି, କ୍ରୋଧ କଲା, ଖୁବ୍ କ୍ରୋଧ କଲା, ଖୁବ୍ କ୍ରୋଧ ପ୍ରକାଶ କରିକିରି ତାର ଯାହା କହନ୍ତି ଟସ୍କ ବୋଲି ତା ଦାନ୍ତ ଉପରକୁ ଟେକି ଗର୍ଜନ କରିକିରି ବ୍ରହ୍ମା ଆଡ଼କୁ ଧାଉଁଛି। କିନ୍ତୁ ବ୍ରହ୍ମା ତ ବଡ଼ ଶକ୍ତିଶାଳୀ, ତାଙ୍କର କ'ଣ କରିବ ସେ। ତଥାପି ବ୍ରହ୍ମା କହିଲେ ହେରେ ତୁ କ'ଣ କରୁଛ, ତୁ ଇନ୍ଦ୍ର ଥିଲୁ, ଏ ଦେବତା ଦେବରାଜ ଇନ୍ଦ୍ର ଥିଲୁ, ସ୍ୱର୍ଗର ରାଜା ଥିଲୁ, ଇରେ ଅମୃତ ଭୋଜନ କରୁଥିଲୁ, ବିଷ୍ଠା ଖାଉଛୁ ତୁ ଏଠି, ତଥାପି କାନରେ ପଶୁନି, ତଥାପି କାନରେ ପଶୁନି, ତଥାପି ପଶୁନି। ବ୍ରହ୍ମା ନହେଲେ ଆସକ୍ତି ଆହୁରି ରହିଛେ, ଛୁଆଗୁଡ଼ା ନାମରେ ଗଲେ ଶୁକ୍ରଟା ଅଛି, ପୁଣି ଛୁଆ ଜନ୍ମ କରିବ ସେ, ତେଣୁ ଆସକ୍ତି ସମ୍ପୂର୍ଣ୍ଣ ରୂପେ ତୁଟି ନାହିଁ, ସମ୍ପୂର୍ଣ୍ଣ ରୂପେ ତୁଟି ନାହିଁ। ତେଣୁ ତା ଭାର୍ଯ୍ୟାଟାକୁ ଶୁକ୍ରଟାକୁ ମାରିଦେଲେ, ଛୁଆଗୁଡ଼ା ମରିଗଲା, ଶୁକ୍ର ମରିଗଲା, ଦେଖିଲେ ଆଉ କେହି ନାହାନ୍ତି ରେ ଏଇଟା। ତାପରେ ଯାଇକିରି ବ୍ରହ୍ମାଙ୍କ ଆଡ଼କୁ ଖୁବ୍ ଚାହିଁଲା, ଖୁବ୍ ଗର୍ଜନ କଲା, ତାପରେ ପଚାରିଲା କ'ଣ କହୁଛ, ତାପରେ ପଚାରିଲା। ବ୍ରହ୍ମା ସେଠୁ କହିଲେ ଏଇଟା ଆସୁ ତୁଟିବାରୁ କାନେଇଲା କଥାଟା, କ'ଣ କହୁଛ, ଆରେ ତୁ ଇନ୍ଦ୍ର ଥିଲୁ, ସ୍ୱର୍ଗର ରାଜା ଥିଲୁ, ଦେବରାଜ ଇନ୍ଦ୍ର ହେଇଥିଲୁ, ଏଠି ଅମୃତ ଭୋଜନ କରୁଥିଲୁ, ବିଷ୍ଠା ଖାଉଛୁ। ତାପରେ କାନେଇଲା, ଆଚ୍ଛା 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 ଆଚ୍ଛା, ତାହେଲେ ତୁମେ କହୁଛ କ'ଣ ମୋତେ ସ୍ୱର୍ଗକୁ ଯିବା ପାଇଁ, ବା ସ୍ୱର୍ଗ ରାଜା ଥିଲୁ, ତୋର ଟିକେ ମନେ ପଡ଼ୁନି, ତ ମନେ ପକାଇ ଦେବା ପାଇଁ ଆସିଛି। ସେଉଠୁ କହୁଛି ଆଚ୍ଛା ସେଠି ବିଷ୍ଠା ମିଳେ, ସେଠି ଶୁକରି ମିଳେ, ଏତେ ଆସକ୍ତି ଅଛି, ବିଷ୍ଠା ମିଳିବ, ଆରେ ଆରେ ସେଠି ଅମୃତ ଅଛି, ବିଷ୍ଠା କ'ଣ ମିଳିବ, ଶୁକରି ମିଳିବ, ଆରେ ସେଠି କେଡ଼େ ଯାହା କହନ୍ତି ଅପ୍ସରା ସବୁ ଅଛନ୍ତି, ହିଭିନ୍ଲି ଗାର୍ଲସ, ଏଞ୍ଜେଲିକ ଏଞ୍ଜେଲ୍ସ ଅଛନ୍ତି, ବଡ଼ ସୌନ୍ଦର୍ଯ୍ୟ ବି ଅପ୍ସରା ଅଛନ୍ତି ସବୁ, ଆଉ ଉର୍ବଶୀ ମେନକା ରମ୍ଭା ପ୍ରଭୃତି, ଆଉ ତୋର ରାଣୀ ଥିଲା ଶଶୀ, ଇଏ ଶୁକରି କ'ଣ କହୁଛ, ଏଇଟା କଥାଟା କ'ଣ, ଏତେ ଆସନ୍ତି ହରି କଥା କାକରେ ପ୍ରବିଷ୍ଟ ହଏ। ଶ୍ରୀମନ ମହାପ୍ରଭୁ, ମହାପ୍ରଭୁ କୃଷ୍ଣ, କିନ୍ତୁ ସେ ଭକ୍ତଭାବ ଅଙ୍ଗୀକାର କରି ସାଧୁ ଗୁରୁ ରୂପରେ ଆସି ଆମକୁ ଭକ୍ତି କିପରି ଆଚରଣ କରିବାକୁ ହଏ ଶିଖଉଛନ୍ତି। ଭାଗବତ କଥା, ଭାଗବତ ଶାସ୍ତ୍ର ତାଙ୍କର ଶସ୍ତ୍ର, ହରିନାମ କୀର୍ତ୍ତନ ଶସ୍ତ୍ର, ଏ ଶସ୍ତ୍ର ସାଙ୍ଗୋପାଙ୍ଗାସ୍ତ୍ର ପାର୍ଶ୍ୱଦମ, ଅଙ୍ଗ ଉପାଙ୍ଗ ଅସ୍ତ୍ର, ଏ ଅସ୍ତ୍ର ମହାପ୍ରଭୁଙ୍କର ଅସ୍ତ୍ର, ଇଏ ଅନ୍ୟ କୌଣସି ଅସ୍ତ୍ର ଧାରଣ କରିନାହାନ୍ତି ଗୌରାବତାରରେ। ଭାଗବତ ଶାସ୍ତ୍ର ଶସ୍ତ୍ର, ହରିନାମ ସଂକୀର୍ତ୍ତନ ଶସ୍ତ୍ର, ଏଇ ଶସ୍ତ୍ର ଜରିଆରେ କ'ଣ କରିଛନ୍ତି ନା ଡିମୋନିଆକ ଆଟିଚ୍ୟୁଡ୍, ଯେଉଁ ଆସୁରୀ ପ୍ରକୃତିକୁ ବିନାଶ କରିଛନ୍ତି। ତେଣୁ ଭଗବତ ଭକ୍ତି, ତୁମେ ଭକ୍ତି ଆଚରଣ କରିବ, କୃଷ୍ଣ ଚରଣରେ ଆଶ୍ରିତ ହେବ, ଜୀବେର ସ୍ୱରୂପ ହଏ କୃଷ୍ଣର ନିତ୍ୟ ଦାସ, ସ୍ୱରୂପଟା କଥା କହିଲେ ତୁମେ କୃଷ୍ଣ ଦାସ, କୃଷ୍ଣ ନିତ୍ୟ ଦାସ, କୃଷ୍ଣ ତୁମର ନିତ୍ୟ ସେବ୍ୟ ବସ୍ତୁ, ତୁମେ ତାଙ୍କ ନିତ୍ୟ ସେବକ, ତାଙ୍କର ପ୍ରେମମୟୀ ପ୍ରୀତିମୟୀ ସେବାରେ ନିଯୁକ୍ତ ହେଇଯାଅ। ସଚିଦାନନ୍ଦମୟ ଭଗବାନ କୃଷ୍ଣ, ସନ୍ମୟ ଚିନ୍ମୟ ଆନନ୍ଦମୟ, ତାହେଲେ ଆନନ୍ଦମୟ ସ୍ଥିତିରେ ରହିବ, ନିତ୍ୟ ଜ୍ଞାନମୟ ଆନନ୍ଦମୟ ସ୍ଥିତିରେ ଭଗବତ ଧାମରେ ରହିବ, ଦୁଃଖାଳୟରେ ଏଠି ଭୌତିକ ଜଗତ ମାୟାକୃତ କାରାଗାର, ଇଏ ଜଡ଼ ଜଗତ ମେଟେରିଆଲ ୱାର୍ଲଡ, ଦୁଃଖାଳୟରେ ପଡ଼ିକି ଦୁଃଖ ଭୋଗୁଛ କାହିଁକି। ମହାପ୍ରଭୁ ଏସବୁ କଥା ଶିକ୍ଷା ଦେଉଛନ୍ତି ଶାସ୍ତ୍ରରୁ, ଭାଗବତରୁ ଏ ଶିକ୍ଷା ଦେଉଛନ୍ତି। ତେଣୁ ଲୋକେ କ'ଣ, ସାଧାରଣ ମୂର୍ଖ ଲୋକ କ'ଣ କହୁଛି ନା, ମହାପ୍ରଭୁ ଆମକୁ ବଗିଚାର ମାଳି ହିସାବରେ ଆମ ଭୋଗ ଫୁଲର ତୋଡ଼ା ଆମକୁ ଯୋଗେଇ ଦେବେ, ସେ ମାଳି, ସେ ବଗିଚାର ମାଳି ହିସାବରେ ସୁନ୍ଦର ଫୁଲ ଗଛ ଲଗେଇଛନ୍ତି, ଆମେ ଉପଭୋଗକାରୀ। ମହାପ୍ରଭୁ କହିଲେ କୃଷ୍ଣ ଉପଭୋଗକାରୀ, ଭକ୍ତାରଂ ଯଜ୍ଞତପସାଂ ସର୍ବଲୋକ ମହେଶ୍ୱରଂ, ଏକମାତ୍ର ଉପଭୋଗକାରୀ କୃଷ୍ଣ, ତୁମେ ଜୀବ ଉପଭୋଗକାରୀ ନୁହଁ, ଜୀବ ଉପଭୋଗକାରୀ ନୁହଁ, କୃଷ୍ଣ ହିଁ ଉପଭୋଗକାରୀ, କୃଷ୍ଣକୁ ଉପଭୋଗ ଦିଅ, ମୁଁ ଭୋକ୍ତା ନୁହେଁ, ଏ ବିଚାର ପଶୁ କରିପାରିବ ନା, ପଶୁର ଚେତନା ଅତି ନୀଚ ଚେତନା, ଶୁଦ୍ଧ ଭକ୍ତ ହେଲେ ଯାଇକିରି ମନୁଷ୍ୟ କରିପାରିବ, ଶୁଦ୍ଧ ଭକ୍ତି ପଥକୁ ଆସିବ। ଯାହା କହନ୍ତି ପୂର୍ଣ୍ଣ କୃଷ୍ଣ ଚେତନା, କମ୍ପ୍ଲିଟ୍ କୃଷ୍ଣ କନସିୟସନେସ୍, ପୂର୍ଣ୍ଣ କୃଷ୍ଣ ଚେତନା ସ୍ତରରେ ଯେତେବେଳେ ଆସିବ, ଶୁଦ୍ଧ ଭକ୍ତ ହେଲେ ମନୁଷ୍ୟ ଏକତା କରିପାରିବ ସାଧୁଗୁରୁଙ୍କ ଠାରୁ ଶ୍ରବଣ କରି ତାଙ୍କ କୃପାରୁ। ଲକ୍ଷ ଲକ୍ଷ ଜୀବ ପରମେଶ୍ୱରଙ୍କୁ ଧ୍ୟାନ କରି ନପାରି ନ୍ୟୁନାଧିକ ପଶୁଧର୍ମ ବିଶିଷ୍ଟ ସେ ପଶୁପରି ନିଚ ଚେତନାରେ, ସଙ୍କୁଚିତ ଚେତନାରେ ରହିଛନ୍ତି, ଆବୃତ ଚେତନା ବା ସଙ୍କୁଚିତ ଚେତନାରେ, ପଶୁଧର୍ମ ବିଶିଷ୍ଟ ଦେହ ଧର୍ମରେ ଯାହା କହନ୍ତି ଦେହ ଧାରଣା ରହି ଆମେ ଉପଭୋଗକାରୀ, ଆମର ଉପଭୋଗର ସାମଗ୍ରୀ ସବୁ ଅଛି, ଆମେ ମାଲିକ, ଆମେ ଉପଭୋଗ, ଏଇ ପଶୁଧର୍ମରେ ରହିଛନ୍ତି। ସେଥିପାଇଁ କରୁଣାମୟ ଚୈତନ୍ୟ ଦେବ ଆମମାନଙ୍କର ମଙ୍ଗଳ ଉଦ୍ଦେଶ୍ୟରେ ସୁଭକ୍ତି ଶୋଭା ବିତରଣ କରୁଛନ୍ତି, ସୁଭକ୍ତି ଶୋଭା ବିତରଣ କରୁଛନ୍ତି। କିନ୍ତୁ କେତେ ଜଣ ବୁଝିପାରୁଛନ୍ତି? ସମସ୍ତଙ୍କର ଭୋଗ ବୁଦ୍ଧି ଅଛି, ଭଗବାନ ଆମକୁ ଭୋଗ ଦେବେ, କିନ୍ତୁ ଏକମାତ୍ର ଉପଭୋଗକାରୀ ଯେ ଭଗବାନ କୃଷ୍ଣ, ଏକଥା ଯଦିଓ ସେ କୃଷ୍ଣ ମହାପ୍ରଭୁଙ୍କ ଶିକ୍ଷା କେତେ ଜଣ ବୁଝୁଛନ୍ତି? ବୁଝିବା ସହଜ କଥା ନୁହେଁ। ସମସ୍ତେ ଭାବୁଛନ୍ତି, ଅଧିକାଂଶ ଭାବୁଛନ୍ତି ଯେ ଏ ଭୋଗ ବୁଦ୍ଧି ଭଗବାନ ସର୍ବେଶ୍ୱର ଭଗବାନ ବା ଚୈତନ୍ୟ ମହାପ୍ରଭୁ ମାଳି ହିସାବରେ ଆମକୁ ଭୋଗଫୁଲର ତୋଡ଼ା ଆମକୁ ଯୋଗେଇବେ। ଯେଉଁମାନେ ଭାଗ୍ୟହୀନ ସେମାନେ କଥା ଶ୍ରବଣ କରୁଛନ୍ତି ବୋଲି ମନେ କଲେ ସୁଦ୍ଧା ପ୍ରକୃତ ପ୍ରସ୍ତାବରେ ସେମାନେ ଶୁଣୁନାହାନ୍ତି, ତାଙ୍କ କାନରେ ହରିକଥା ପଶୁନାହିଁ, ସେମାନେ ବଞ୍ଚିତ ହେଲେ ଆମେ ଆମର ସୌଭାଗ୍ୟକ୍ରମେ ଯଦି ଭଜନୀୟ ବସ୍ତୁର ସେବା କରିବା ନିମିତ୍ତ ପ୍ରବୃତ୍ତି ବିଶିଷ୍ଟ ହଉ, ତାହେଲେ ଆମ କାନକୁ କଥା ଯିବ, ଆମେ କଥା ଶୁଣିପାରିବା, ଧରିପାରିବା। ଯାହାର ଯେଉଁ ଅବସ୍ଥା, ଯେଉଁ ଚେତନା ସ୍ତରରେ ଯିଏ ଅଛି, ସେ ଅବସ୍ଥାରୁ ଉନ୍ନତ ହେବାକୁ ଯତ୍ନ କରିବା ଉଚିତ, ଉନ୍ନତ ହେବାକୁ ପଡ଼ିବ, ଭଲ ହେବାକୁ ପଡ଼ିବ। ଦେହରେ ବିଷ୍ଠା ବୋଳି ହେଲେ କ'ଣ ଜମ ଛାଡ଼ିଦେବ? ଜମ ଛାଡ଼ିବ ନାହିଁ ବାପା, କର୍ମଫଳ ନିଶ୍ଚୟ ଭୋଗିବାକୁ ପଡ଼ିବ। ପ୍ରତି ମୁହୂର୍ତ୍ତରେ ଆମକୁ ଦୈବୀ ମାୟା ଭଗବତ ବିମୁଖତା ରାଜ୍ୟରେ ଉପସ୍ଥିତ କରୁଛି। ଯେଉଁ ମୁହୂର୍ତ୍ତରେ ଆମର ରକ୍ଷାକର୍ତ୍ତା ନ ରହିବେ, ସେହି ମୁହୂର୍ତ୍ତରେ ହିଁ ଆମର ପାରିପାର୍ଶ୍ୱିକ ସକଳ ବସ୍ତୁ ଶତ୍ରୁ ହୋଇ ଆମକୁ ଆକ୍ରମଣ କରିବେ। କୃଷ୍ଣ ଯେ ରକ୍ଷକ ଆର୍ ପାଲକ ଆମାର, ଏ କଥା ନ ବୁଝିଲେ ଆମର ରକ୍ଷାକର୍ତ୍ତା ଏକମାତ୍ର କୃଷ୍ଣ, ପାଳନକର୍ତ୍ତା ଏକମାତ୍ର କୃଷ୍ଣ, ଏ କଥା ଯେ ନ ବୁଝିଛି, ନିଜକୁ ଭାବୁଛି ଆମେ ମାଲିକ, ମୁଁ ଭକ୍ତା, ମୁଁ କର୍ତ୍ତା, ଏହିପରି ଯେ ଭାବୁଛି, ସେ କଥା କୁହାଉଛି ଯେଉଁ ମୁହୂର୍ତ୍ତରେ ଆମର ରକ୍ଷାକର୍ତ୍ତା ନ ରହିବେ, ସେହି ମୁହୂର୍ତ୍ତରେ ହିଁ ଆମର ପାରିପାର୍ଶ୍ୱ ସକଳ ବସ୍ତୁ ଶତ୍ରୁ ହିଁ ଆମକୁ ଆକ୍ରମଣ କରିବେ। ଯେଉଁ ମୁହୂର୍ତ୍ତରେ ଆମେ ପ୍ରକୃତ ସାଧୁ ପାଖରୁ ହରି କଥା ନ ଶୁଣିବା, ନିଷ୍କପଟରେ ସାଧୁଙ୍କର ସେବା ନ କରିବା, ସେହି ମୁହୂର୍ତ୍ତର ସୁଯୋଗ ନେଇ ମାୟା ଆମକୁ ଗ୍ରାସ କରିବ, ପଶୁର ବୃତ୍ତି, ପଶୁର ଯେଉଁ ବୃତ୍ତି ତା ସଙ୍ଗରେ ଯେଉଁମାନେ ମଣିଷ ବୃତ୍ତିକୁ ସମାନ ମନେ କରନ୍ତି, ପଶୁର ବୃତ୍ତି ପଶୁ ଦେହ ଧାରଣାରେ ଅଛି, ଆଉ ସେ ଜାଣେ ଦେହର ଯାହା ଆବଶ୍ୟକତା, ଆହାର ନିଦ୍ରା ଭୟ ମୈଥୁନ, ଏ ପଶୁ ବୃତ୍ତି ପଶୁ ଧର୍ମ। ଇଏ ମଣିଷ ହେଇକରି ଯଦି ସେଇ ଆହାର ନିଦ୍ରା ଭୟ ମୈଥୁନ ଏଇ ଆମର ଜୀବନ ଲକ୍ଷ୍ୟ, ୟାରି ପଛରେ ଧାଇଁବା, ତାହେଲେ ପଶୁ ବୃତ୍ତି ଯାହା କହିଲା ଦୁଇ ଗୋଡ଼ିଆ ପଶୁ, ଟୁ ଲେଗ୍ଡ ଆନିମଲ୍, ଦୁଇ ଗୋଡ଼ିଆ ପଶୁ, ସେ ପଶୁ ବୃତ୍ତି କରୁଛି, ସେମାନେ ଚେତନାର ବୃତ୍ତିକୁ ହରି ଦେଇଛନ୍ତି, ସେମାନେ ହରିକଥା, ନିର୍ଗୁଣ ହରିକଥା ଏମାନେ ଶୁଣିପାରନ୍ତି ନାହିଁ, ତାଙ୍କ କାନରେ ପଶିବ ନା। ଅତେ ଆମର କର୍ତ୍ତବ୍ୟ ଯେଉଁଠାରେ କେଉଁଠାରେ ହରିକଥା ହେଉଛି, ପ୍ରକୃତ ପକ୍ଷେ ଚେତନାରୁ ଚେତନମୟୀ ହରିକଥା ପ୍ରକାଶିତ ହେଉଛି, ସେଇ ଦିଗ ପ୍ରତି ମନୋଯୋଗ ରଖିବା ଉଚିତ। ଜଗତରେ ଅନେକ ପଣ୍ଡିତ ଅଛନ୍ତି, ବଡ଼ ପାଣ୍ଡିତ୍ୟ ଦେଖାଉଛନ୍ତି, ଅନୁସ୍ୱାର ବିସର୍ଗ ନେଇ ମଥା ଜୁହାର କସରତ କରିବାର ଲକ୍ଷ ଲକ୍ଷ ଦଳ ଅଛନ୍ତି। ପରବ୍ୟମରୁ ଆବିର୍ଭୂତ ଚୈତନ୍ୟ ଶବ୍ଦର ତାତ୍ପର୍ଯ୍ୟ ସେମାନଙ୍କର ଉପଲବ୍ଧି ହେବ ନା, ଭକ୍ତି ନଥିଲେ ଏଗୁଡ଼ାକ ହେବ ନା, ସେମାନେ ହରିକଥା କହିପାରନ୍ତି ନାହିଁ, ସେମାନଙ୍କର କଥା ଗ୍ରାମଫୋନ୍ ଗାନର ରେକର୍ଡ଼ ଭଳି ରେକର୍ଡ଼ ଗାଉଛି, ଗ୍ରାମଫୋନ୍ ରେକର୍ଡ଼ ଗାଉଛି। ସେମାନେ ବିଷୟରେ ବୁଡ଼ିଯିବେ, ସତ୍ୟର ଉପଲବ୍ଧି ହେବ ନା। ବୁଦ୍ଧିମାନ ବ୍ୟକ୍ତି ବିଚାର କରେ ଆମର ଯେପରି ବାସ୍ତବିକ ମଙ୍ଗଳ ହୁଏ ଏବଂ ସେ ମଙ୍ଗଳରୁ ଯେପରି କୌଣସି ଦିନ ବଞ୍ଚିତ ହେବାକୁ ନ ହୁଏ। ଜଡ଼ ଜଗତରେ ଯେତେ କିଛି ବସ୍ତୁ ଅଛି ସେ ସମସ୍ତ ବସ୍ତୁ ସେମାନଙ୍କର ବିପରୀତ ଧର୍ମ ଉଦୟ କରେଇବେ, ପାଣ୍ଡିତ୍ୟ ମୂର୍ଖତା ଆଣିଦେବ, ସୁଖ ଦୁଃଖ ଆଣିଦେବ, ଦୁଃଖ ସୁଖ ଆଣିଦେବ। ଯେପର୍ଯ୍ୟନ୍ତ ଆମେ ସର୍ବଧର୍ମାନ ପ୍ରୀତ୍ୟଜ୍ୟ ମାମିକୁ ଶରଣଂ ବ୍ରଜ, ଶାସ୍ତ୍ର ସିଦ୍ଧାନ୍ତ ସାଧୁ ମହାଧର୍ମାନଙ୍କର କଥା ଆମେ କାନରେ ନ ପଶିବ, ଆଉ ତାଙ୍କର ଆନୁଗତ୍ୟରେ ଆଚରଣ ନ କରିବା, ତାହେଲେ ଏସବୁ ନିଶ୍ଚିତ ହବ। ସେଥିପାଇଁ ମହାପ୍ରଭୁ ଏ ଦୁର୍ବୁଦ୍ଧି ହସ୍ତରୁ ଆମକୁ ରକ୍ଷା କରିବା ନିମିତ୍ତ ସୁଗର କୋଟିଂ କ୍ୱିନାଇନ୍, ସୁଗର କୋଟିଂ କ୍ୱିନାଇନ୍ ଦେଲା ଭାଗ୍ୟା ଖୁଆଇଲା ଭଳିଆ ଗୌର ସୁନ୍ଦର ବ୍ୟବସ୍ଥା କରିଛନ୍ତି। ଇତର ବ୍ୟମର ଅସ ଶବ୍ଦ ମଣିଷଟାକୁ ଇତର ବିଷଟାକୁ ଟାଣି ନେଉଛି। ଏଇ ଶବ୍ଦଟା ହିଁ ଯେତେ ପ୍ରକାର ଗୋଳମାଳ କରୁଛି ମଣିଷ, ଏଇ ଶବ୍ଦରେ ଆକୃଷ୍ଟ ହୋଇ ମୃଗ ଭଳି ମାୟାବୀ ବ୍ୟାଧର ବାଣରେ ବିଦ୍ଧ ହେଉଛି। ସେଥିପାଇଁ ଗୌର ସୁନ୍ଦର ହରିକଥା ସଙ୍ଗରେ ତାଳ ମାନ ଲୟ ସଂଯୋଗ କରି ଜିଲୋଟିନ୍ ଦେଇ କ୍ୱିନାଇନ୍ ଖୁଆଇବାର ବ୍ୟବସ୍ଥା କରିଛନ୍ତି। ତୈର୍ଯ୍ୟତ୍ରିକ ଗୀତ ବାଦ୍ୟ ନୃତ୍ୟ, ଏ ଯଦି ଭଗବାନଙ୍କର ପ୍ରୀତି, ଦେବ ବ୍ରାହ୍ମଣ ଦେବ ଦ୍ୱିଜ ବ୍ରାହ୍ମଣ ବୈଷ୍ଣବ ଭଗବାନଙ୍କର ପ୍ରୀତି ଉଦ୍ଦେଶ୍ୟରେ ନ ହଏ, ତାହେଲେ ତା ପାପ କାର୍ଯ୍ୟ ହେଇଯାଏ। ତୈର୍ଯ୍ୟତ୍ରିକ ପାପର ଆକର ମହାପାପିଷ୍ଠମାନଙ୍କର କାର୍ଯ୍ୟ, ତାହା କାମଦେବଙ୍କର ସେବାରେ ନିଯୁକ୍ତ ଅପ୍ରାକୃତ ନିତ୍ୟ ନୂତନ ନବୀନ ବୃନ୍ଦାବନରେ ଯେ କୃଷ୍ଣ ତାଙ୍କର ସେମାନେ ନିଯୁକ୍ତ ନହେଲେ, ତୁମେ ତୈର୍ଯ୍ୟତ୍ରିକ ଚାହଁ, ତୁମେ ଗୀତ ବାଦ୍ୟ, ତାହେଲେ ଠିକ୍ ଅଛି, କରତାଳ ବଜା ନୃତ୍ୟ କଥା ମନକୁ ଗୋଡ଼ ଉଠିଲା ନାଚିଲା, ଏ ଭଗବାନ କୃଷ୍ଣଙ୍କର ପ୍ରୀତି ବିଧାନ, ଗୁରୁ ଗୌରାଙ୍ଗଙ୍କର ପ୍ରୀତି ବିଧାନ ପାଇଁ କର, ତାହେଲେ ତାହେଲେ କ'ଣ ହବ ନା ସହଜରେ ସହଜରେ ଭକ୍ତିଜାତ ହବ। ଇଏ ସୁଗର କୋଟେଡ଼ କ୍ୱିନାଇନ୍ ଦେଉଛନ୍ତି। ଆଉ ତୁମର ସମସ୍ତ ପ୍ରକାର ଇତର ଅଭିଳାଷ ଯାଉଛି, ଅନ୍ୟାଭିଳାଷ ଅଛି, ଅନ୍ୟାଭିଳାଷ ଅଛି, ସେ ଅନ୍ୟାଭିଳାଷ ଗୁଡ଼ିକ ଯେତେବେଳେ କଟିଯିବ, ଅନ୍ୟାଭିଳାଷ ଶୂନ୍ୟ ଜ୍ଞାନ କର୍ମ ଆଦି ଅନାବୃତ ଆନୁକୂଲ୍ୟେନ କୃଷ୍ଣାନୁଶୀଳନ, କୃଷ୍ଣ ଯେ ଏକମାତ୍ର ରକ୍ଷାକର୍ତ୍ତା ପାଳନକର୍ତ୍ତା, କୃଷ୍ଣ ଏକମାତ୍ର ସେବ୍ୟ ବସ୍ତୁ, ଆମେ ସେବକ, ତାଙ୍କ ସାଙ୍ଗରେ ହିଁ ଆମର ନିତ୍ୟ ପ୍ରୀତିପୂର୍ଣ୍ଣ ସମ୍ବନ୍ଧ ଅଛି। ଏହି ସମ୍ବନ୍ଧ ଜ୍ଞାନ ଲାଭ କରିବ, ଉପଲବ୍ଧି ହେବ, ଏହି ସମ୍ବନ୍ଧରେ ସମ୍ବନ୍ଧିତ ହେଇ ସେବା ନିଯୁକ୍ତ ହେଇଯିବ, ଅନ୍ୟାଭ୍ୟାସ ଦୂର ହେଇଯିବ। ଏକମାତ୍ର ଭବତାଦ ଭକ୍ତି ରହିତୁ କିଛି ଜନ୍ମ ଜନ୍ମାନ୍ତର ଧରି ଆପଣଙ୍କର ପାଦ ପଦ୍ମର ସେବା କରିବି, ତାହେଲେ ଅନ୍ୟ କୌଣସି ପ୍ରକାର ଇତର ଅଭ୍ୟାସ ରହିବ ନା। ସେତେବେଳେ ଯାଇକିରି ଏ ଭାଗବତ କଥା, ଭାଗବତ କଥା, କୃଷ୍ଣ କଥା, ହରି କଥା କାନିରେ ପଶିବ। ଯେପର୍ଯ୍ୟନ୍ତ ବିଷୟ ଆସକ୍ତି ଅଛି, ଇତର ଆସକ୍ତି ଅଛି, ଏଇଟା ପଶିବ ନା। ସେଥିପାଇଁ ବ୍ରହ୍ମା ଏ କଥା ଜାଣିଥିଲେ, ଆଉ ବ୍ରହ୍ମା ଏତେ କଥା କହିଲେ ସୁଦ୍ଧା ଇନ୍ଦ୍ରଙ୍କର ସୁଖରଜନୀ ଲାଭ କଥା ଇନ୍ଦ୍ରଙ୍କର କାନିରେ ପଶୁନଥିଲା। ତେଣୁ ଏଗୁଡ଼ା ଆସକ୍ତି ତୁଟିଗଲା, ତା ପିଲାଗୁଡ଼ାକୁ ମାରି ପକାଇଲା, ଭାର୍ଯ୍ୟକୁ ମାରି ପକାଇଲା, ତାପରେ ଯେ କାନି ହେଲା, ଇଏ ହେଉଛି କଥାଟା, କାହାର କାନକୁ କଥା ଯାଉଛି। ଇଏ ହେଉଛି ଶ୍ରେୟର କଥା, ଶ୍ରେୟ ଶ୍ରବଣୟା ଶ୍ରବଣୟାପି ବହୁଭୀର୍ଯ୍ୟୋ ନ ଲଭ୍ୟ ଶୁଣନ୍ତୋପି ବହବୋ ଜଗ୍ନ ବିଦ୍ୟୁ ଆଶ୍ଚର୍ଯ୍ୟ ବକ୍ତା କୁଶଳସ୍ୟ ଲବ୍ଧା ଆଶ୍ଚର୍ଯ୍ୟ ଜ୍ଞାତା କୁଶଳାନୁଶିଷ୍ଟ। ଇ ଆଚାର୍ଯ୍ୟ କହନ୍ତି, ଶ୍ରେୟର କଥା ଶୁଣିବାର ଲୋକ ବହୁତ ମିଳନ୍ତି ନା, ପ୍ରେୟର କଥା ଶୁଣିବା ପାଇଁ ପ୍ରେୟର ଗ୍ରାହକ ବହୁତ। ପ୍ରେୟଶ୍ଚ ଶ୍ରେୟଶ୍ଚ ପ୍ରେୟଶ୍ଚ ମନୁଷ୍ୟମେତସ୍ତୌ ସମ୍ପରିତ୍ୟ ବିବିନକ୍ତି ଧୀର ଶ୍ରେୟୋ ହି ଧୀର ଅଭିପ୍ରେୟସ ବୁଣିତେ ପ୍ରେୟ ମନ୍ଦ ଯୋଗ କ୍ଷମାଦ ବୁଣିତେ। ଶ୍ରେୟ ପ୍ରେୟ ଦୁଇଟା ଏ ମଣିଷକୁ ଆଶ୍ରୟ କରିଛି। ଧୀର ବ୍ୟକ୍ତିଗଣ ଦୁଇଟିର ତତ୍ତ୍ୱ ସମ୍ୟକ ଭାବେ ଅବଗତ ହୋଇ ଗୋଟେ ମୁକ୍ତିର କାରଣ ଆଉ ଗୋଟେ ବନ୍ଧନର କାରଣ, ପ୍ରେୟ ପଥରେ ଧାଇଁଲେ ବନ୍ଧନର କାରଣ କର୍ମ ବନ୍ଧନରେ ପଡ଼ିବ, ଶ୍ରେୟ ପଥ ଯାଇଲେ ମୁକ୍ତିର କାରଣ କର୍ମାଣି ନିର୍ଦ୍ଧନ୍ତି କିନ୍ତୁ ଚ ଭକ୍ତି ଭାଦାମ ଭକ୍ତି ପାଥକୁ ଆସିବ। ଯେଉଁମାନେ ଧୀର ପଞ୍ଚ ବ୍ୟକ୍ତି ଭାବରେ ବିଚାର କରନ୍ତି ସେମାନେ ପ୍ରେୟ ପରିତ୍ୟାଗ କରି ଶ୍ରେୟକୁ ବରଣ କରନ୍ତି। ବିବେକହୀନ ମନ୍ଦ ବ୍ୟକ୍ତି, ମନ୍ଦ ବ୍ୟକ୍ତିଗଣ ଯୋଗ ଅର୍ଥାତ୍ ଅଲବ୍ଧ ବସ୍ତ୍ର ଲାଭ, କ୍ଷେମ ଅର୍ଥାତ୍ ଲବ୍ଧ ବସ୍ତ୍ର ରକ୍ଷଣ ଉଭୟାତ୍ମକ ପ୍ରେୟକୁ ପ୍ରାର୍ଥନା କରନ୍ତି। ଶ୍ରବଣାୟାପି ବହୁ ବୀର୍ଯ୍ୟ ଲଭ୍ୟ ଶୁଣନ୍ତୋପି ବହବୋ ଜନ ବିଦ୍ୟୁ ଆଶ୍ଚର୍ଯ୍ୟ ବକ୍ତା କୁଶଳସ୍ୟ ଲବ୍ଧା ଆଶ୍ଚର୍ଯ୍ୟ ଜ୍ଞାତା କୁଶଳାନୁଶିଷ୍ଟ। ଶ୍ରେୟର କଥା ଶୁଣିବା ଲୋକ କେତେଜଣ ଅଛନ୍ତି, କେତେଜଣ ଆଗ୍ରହୀ, ଏ ବହୁତ ଲୋକ ମିଳନ୍ତି ନା, ଦୁଇ ଚାରି ଜଣ ମିଳିଲେ ସୁଦ୍ଧା ତାହା ଶୁଣିକରି ଅନେକ ତାହା ଉପଲବ୍ଧି କରିପାରନ୍ତି ନା। ପୁନଃ ଶ୍ରେୟ ବିଷୟର ତତ୍ତ୍ୱବିତ୍ ନିପୁଣ ବକ୍ତା ମଧ୍ୟ ଅତି ଦୁର୍ଲଭ। ଯଦିଓ ଏ ପ୍ରକାର ସୁଦୁର୍ଲଭ ଉପଦେଷ୍ଟା କେବେ ଅବତୀର୍ଣ୍ଣ ହୁଅନ୍ତି, ତଥାପି ଆଚାର୍ଯ୍ୟଙ୍କର ଅନୁଗତ ଶ୍ରୋତା ପୁଣି ସୁଦୁର୍ଲଭ, ଏ ସହଜ କଥା ନୁହେଁ। ଏସବୁ କଥା ଗୁଡ଼ାକ ଏ ପ୍ରସଙ୍ଗରେ ଆଲୋଚ୍ୟ। ମୋର କହିବାର କଥା ଯେ ଏପରି କର୍ମର ଫଳ ଯାହା କହନ୍ତି, ଯାହାକୁ ଭାଗ୍ୟ କହୁଛେ, ସେଟା କର୍ମଫଳ, ପ୍ରାରବ୍ଧ କର୍ମଫଳ, ଡେଷ୍ଟିନି ବୋଲି କୁହାଯାଉଛି। ସ୍ୱର୍ଗର ରାଜା ହେଇଗଲା, ସୁକର ହେଇଗଲା, ସୁକର ଜଣେ ଲାଭ କଲା। ଭରତ ମହାରାଜଙ୍କର କଥା ପଞ୍ଚମ ସ୍କନ୍ଦ ଭାରତରେ ଅଛି। ସମ୍ରାଟ ଥିଲେ, ପୃଥିବୀର ସମ୍ରାଟ ଥିଲେ, ଛାଡ଼ିଦେଲେ, ପୁଲହ ପୁଲସ୍ତ ଆଶ୍ରମକୁ ଆସିଲେ, ବହୁତ ସାଧନ ଭୋଜନ କଲେ, ଉନ୍ନତ ସ୍ଥିତି ପାଇଥିଲେ। ତଥାପି ତାଙ୍କର ଆସକ୍ତି ଏପରି ଥିଲା ଯେ ମୃଗ ସାପଙ୍କ ପ୍ରତି ଆସକ୍ତ ହେଇଗଲେ, ମୃତ୍ୟୁ ସମୟକୁ ମୃଗ ସାପକୁ ଚିନ୍ତା କଲା, ଭୋଗ ଚିନ୍ତା ହେଲା ନାହିଁ, ମୃଗ ଯୋନି ଲାଭ କରିଗଲେ। ମହାଭାରତରେ ଆହୁରି ଆଖ୍ୟାନ ଅଛି, ବେଦଜ୍ଞ ବେଦଶାସ୍ତ୍ରଜ୍ଞ ବ୍ରାହ୍ମଣ ଜଣେ ଥିଲା, ବେଦ ପାଠ କରିଛି, ବେଦ ଅଧ୍ୟୟନ କରିଛି, ବେଦ ଜ୍ଞାନ ଲାଭ କରିଛି, କିନ୍ତୁ ବେଦର ଅସଲ ତାତ୍ପର୍ଯ୍ୟ ସର୍ବୈଚ ବେଦେ ଅହଂ ଏବ ବେଦ୍ୟ, ସମସ୍ତ ବେଦରେ ବେଦର ତାତ୍ପର୍ଯ୍ୟ ହେଉଛି ଭଗବାନଙ୍କୁ ବୁଝିବା, କିନ୍ତୁ ସେ ଭଗବାନଙ୍କୁ ବୁଝି ନାହିଁ, ଭକ୍ତି ଲାଭ କରିନି, ସେଥି ହେଲେ କ'ଣ ହେବ, ସେ ଜ୍ଞାନର ମୂଲ୍ୟ କିଛି ନାହିଁ। ସେଥିପାଇଁ ସେ ତାର ସାଙ୍ଗ ମିତ୍ରମାନଙ୍କ ସହିତ ରାସ୍ତାରେ ଯାଉଥିଲା, ଦେଖିଲା ଯେ ରାସ୍ତାରେ ଅତି ସୁନ୍ଦର ସୁନ୍ଦର ଅନ୍ନାଦି ବ୍ୟଞ୍ଜନ, ଅନ୍ନ ଆଦି ବ୍ୟଞ୍ଜନ, ସୁସ୍ୱାଦୁ ଖାଦ୍ୟ ଜମା ହେଇଛି, ତାହା ପ୍ରେତ ଉଦ୍ଦେଶ୍ୟରେ ହେଇଥିଲା। ପ୍ରେତ ଉପାସକ, ଭୂତ ପ୍ରେତର ଉପାସକ ତାଙ୍କ ଉଦ୍ଦେଶ୍ୟରେ ଆଣିକି ଅର୍ପଣ କରିଥିଲା। ଇଏ ଲୋଭ ହେଲା, ତାକୁ ଖାଇଲା, ସେ ଖାଇଲା, ଅନ୍ୟ ତାର ସାଥୀ ବ୍ରାହ୍ମଣମାନଙ୍କୁ ଭୋଜନ କରେଇଲା। ତ କିଛି ଦିନ ପରେ ସେ ବ୍ରାହ୍ମଣମାନଙ୍କର ମୃତ୍ୟୁ ହେଲା, ମୃତ୍ୟୁ ହେଲା, ସେଠୁ ଧର୍ମରାଜଙ୍କ ଦରବାର, ଯମରାଜ ଧର୍ମରାଜଙ୍କ ଦରବାରରେ ଏମାନଙ୍କ ବିଚାର ହେଲା। ସେଠି ବିଚାର ହୁଏ, ଯମରାଜ ଚିତ୍ରଗୁପ୍ତ ପାଞ୍ଜି ରଖିଛି ସମସ୍ତଙ୍କର, ପାଞ୍ଜି ତିଆରି କରିକିରି, କ'ଣ କାମ କର୍ମ କରୁଛ ତୁମେ, କ'ଣ ସୁକର୍ମ କରୁଛ, କୁକର୍ମ କରୁଛ, ସବୁ ଟିକିନିକି ପାଞ୍ଜିରେ ଲେଖି ରଖୁଛି। ମୃତ୍ୟୁ ପରେ ସେ ଯମରାଜ ଯମ ଦରବାରରେ ବିଚାର ହେବ, ବିଚାର ହେଇକି ଯମରାଜ ସିଦ୍ଧାନ୍ତ ନିଷ୍ପତ୍ତି ଦେବେ, କି ଜନ୍ମ ହେବ ତୁମର, ହେବ କେଉଁ କର୍ମ କରୁଛ, ତାର ଫଳ ଅନୁଯାୟୀ କ'ଣ ହେବ। ତେଣୁ ଯମପୁରରେ, ଯମପୁରକୁ ଗଲେ, ଯମପୁରରେ ବିଚାର ହେଲା, ବିଚାର ହେଲା ପରୁ ଆଉ ଧର୍ମରାଜଙ୍କ ଦରବାର ବିଚାର ହେଲା। ଧର୍ମରାଜ ଯମ କହିଲେ ଏମାନେ ଭୂତ ଯୋନି ପ୍ରାପ୍ତ ହେବେ, କାହିଁକିନା ଏପରି କର୍ମ କରିଛନ୍ତି, ଭୂତ ଯୋନି ପ୍ରାପ୍ତ ହେବେ। ତ ବେଦବିଦ ବ୍ରାହ୍ମଣଟି ସବୁ କାରଣ ଜିଜ୍ଞାସା କଲା, କାହିଁକି ଆମେ ଭୂତ ଯୋନି ପାଇବୁ, ସେ କଥା ତୁମେ ଏଇ କର୍ମ କରିଛ, ଧର୍ମ ବ୍ୟତିକ୍ରମ କରିଛ, ତୁମେ ବ୍ରାହ୍ମଣ ଥିଲେ ବ୍ରାହ୍ମଣ କର୍ମ କରିନା, ଭୂତ ପ୍ରେତ ଉଦ୍ଦେଶ୍ୟରେ ଅର୍ପିତ ଖାଦ୍ୟ ଖାଇଛ, ସେ କର୍ମର ଫଳ ଏଇଟା ହେଲା, ତ ଭୂତ ଯୋନି ପାଇବ। ତେଣୁ ଅନନ୍ୟ ପାୟ ଯାହା କହନ୍ତି, ଏଇଠି ଯାହା କୁହାହଉଛି, ଡେଷ୍ଟିନି ସୋ ଷ୍ଟ୍ରଙ୍ଗ, ଡେଷ୍ଟିନି ଇଜ୍ ଏକ୍ସଟ୍ରିମଲି ଷ୍ଟ୍ରଙ୍ଗ, ଇଟ୍ କ୍ୟାନ୍ ନଟ୍ ବି ଚେଞ୍ଜଡ୍ ବୋଲି କୁହାଗଲା। ଡେଷ୍ଟିନି ଇଜ୍ ଏକ୍ସଟ୍ରିମଲି ଷ୍ଟ୍ରଙ୍ଗ, ବଟ୍ ୱାନ୍ କ୍ୟାନ୍ ଚେଞ୍ଜ ଡେଷ୍ଟିନି ଇଫ୍ ୱାନ୍ କମ୍ସ ଟୁ ଦି ପ୍ଲାଟଫର୍ମ କୃଷ୍ଣ କନ୍ସିୟସନେସ୍, କର୍ମାଣି ନିର୍ଦ୍ଧନ୍ତି କିନ୍ତୁ ଚ ଭକ୍ତି ବାଦାମ। ତେଣୁ ଏ କର୍ମ ଫଳ ତୁମର ତ ଧ୍ୱଂସ ହେଇନାହିଁ ବା ଧ୍ୱଂସ ହେଇପାରିବ ନା, ତୁମକୁ ନିଶ୍ଚୟ ଭୋଗ କରିବା ପାଇଁ ପଡ଼ିବ, ଯମରାଜ ଧର୍ମରାଜ ଏବଂ ଦ୍ୱାଦଶ ମହାଜନମାନଙ୍କ ମଧ୍ୟରୁ ଜଣେ। ତେଣୁ ସେମାନେ ଦେଖିଲେ ଅନନ୍ୟ ପାଏ, ଆଉ କିଛି ଉପାୟ ତ ନାହିଁ, ଏ ତ କରି ହେବ, ଭୋଗ କରିବାକୁ ପଡ଼ିବ ବାପା। ସେତେବେଳେ ବ୍ରାହ୍ମଣ ତାଙ୍କ ସଙ୍ଗୀଗଣ ସେଠୁ ଯମରାଜଙ୍କର ଗୋଟେ ପଡ଼ିଲେ, କାରଣ ମୁକ୍ତିର ଉପାୟ ଜିଜ୍ଞାସା କଲେ, କେମିତି ଏଥିରୁ ମୁକ୍ତ ହେବ, ତାର ଉପାୟଟା ଆମକୁ ଟିକେ କୁହ। ଧର୍ମରାଜ କହିଲେ, ହଁ ମୁକ୍ତିର ଉପାୟ ଅଛି, ତୁମେ ଭୂତ ପ୍ରେତ ଯୋନି ପାଇବ, ମରୁପ୍ରଦେଶରେ ରହିବ, ମରୁପ୍ରଦେଶରେ ନିବାସ କରିବ, ଯଦି କୌଣସି ସମୟରେ ଜଣେ ପରମ ବିଷ୍ଣୁ ଭକ୍ତ ବୈଷ୍ଣବ ଏ ମରୁ ଅଞ୍ଚଳକୁ ଭ୍ରମଣ କରିକିରି ଆସନ୍ତି, ପିପାସିତ ହେବେ, ସେ ନିଶ୍ଚୟ କ୍ଷୁଧିତ ହେବେ, ପିପାସିତ ହେବେ, ତୁମେ ଯଦି ସେମାନଙ୍କର, ତାଙ୍କର ସେ ବୈଷ୍ଣବଙ୍କର ଶୁଶ୍ରୂଷା କରିପାରିବ, ତାଙ୍କର ଆଶୀର୍ବାଦ କୃପା ଲାଭ କରିପାରିବ, ତାହେଲେ ଯାଇ ଭୂତ ଜନିରୁ ପ୍ରେତ ଜନିରୁ ମୁକ୍ତି ମିଳିବ, ନଚେତ୍ ମିଳିବ ନା। ତେଣୁ ବହୁ ବର୍ଷ କାଳ ସେମାନେ ଭୂତ ପ୍ରେତ ଜୋନିରେ ମରୁ ଅଞ୍ଚଳରେ ରହିଲେ। ଦିନେ ଏକ ବେଦବିତ ବ୍ରାହ୍ମଣ ସଙ୍ଗୀଗଣ ବହୁ ବର୍ଷ ରହିଲେ, ଥରେ ଦୈବାତ ଏକ ବୈଷ୍ଣବ ଅକସ୍ମାତ ସେ ମରୁ ଅଞ୍ଚଳରେ ଭ୍ରମଣ କରି କରିକରି ପହଞ୍ଚିଲେ, ସେ ଖୁବ୍ ପିପାସିତ ହୋଇଛନ୍ତି, କ୍ଷୁଧାର୍ଥ ହୋଇଛନ୍ତି। ଆଉ ଭୂତାଧିପତି ବ୍ରାହ୍ମଣଟି ତା ଲକ୍ଷ୍ୟ କଲା, ମନେ ରଖିଛି, ଧର୍ମରାଜ ଯମରାଜ କଥା କହିଛନ୍ତି, ଚିହ୍ନିଲେ ହଁ ବୈଷ୍ଣବ ଆସିଛନ୍ତି, ତେଣୁ ତାଙ୍କ ଭିତରୁ କେହି ବୃକ୍ଷ ନାହିଁ, ମରୁପ୍ରଦେଶ, ଜଳ ନାହିଁ, ବୃକ୍ଷ ନାହିଁ, ତ ଖୁବ୍ ମୁଣ୍ଡ ଫଟା ଖରା ହେଉଛି, ତାଳୁ ଫାଡ଼ିଯାଉଛି, ତଳେ ବାଲି ପାଚି ଯାଇଛି, ଗୋଡ଼ରେ ଫୋଟକା ହୋଇଯାଉଛି, ଏ ବୈଷମଙ୍କର ଅବସ୍ଥା ହୋଇଯାଇଛି। ତେବେ ସେ ଭୂତପ୍ରେତ ଭିତରେ କେହି ଜଣେ ବୃକ୍ଷ ରୂପ ଧରି ପକେଇଲା, ଆରେ ଏଠି ଗୋଟେ ବୃକ୍ଷ ଅଛି ତ, ତା ଶୁଶୀ ତଳେ ସାୟା ତଳେ ବସି ପଡ଼ିଲେ, ଆଉ କେହି ଜଣେ ନରବେଶ ଧରିଲା, ଭୂତାଧିପତି ବ୍ରାହ୍ମଣ, ସେ ଯେ ତାଙ୍କର ନେତା ଥିଲା ସେ ବ୍ରାହ୍ମଣ ବେଶ ଧରିଲା। ସେ ବ୍ରାହ୍ମଣ ବୈଷ୍ଣବଙ୍କୁ ଆଦର ସତ୍କାର କରିବା ନିମିତ୍ତ ଆଗେଇ ଆସିଲେ, କହିଲେ ଆମେ କି ସେବା କରିପାରିବା ଆପଣଙ୍କର। ବୈଷ୍ଣବ କହିଲେ ମୁଁ ତୃଷାର୍ଥ ଆଉ କ୍ଷୁଧାର୍ଥ। ତତ୍କ୍ଷଣାତ୍ ବୁଦ୍ଧାଧିପତି ଥଣ୍ଡା ପାନୀୟ ଜଳ ଆଣିଲା, ଫଳମୂଳ ଆଣି ନେଲା, ବୈଷ୍ଣବଙ୍କୁ ଅର୍ପଣ କଲେ। ବୈଷ୍ଣବ ଫଳମୂଳ ତିଆରି କରି ଭଗବାନ ବିଷ୍ଣୁଙ୍କ ନାମ ସ୍ମରଣ ପୂର୍ବକ ଭୋଗ ଲଗେଇଲେ ଏବଂ ସ୍ୱୟଂ ଭୋଜନ କଲେ, ଅବଶେଷ ପ୍ରସାଦ ସେମାନଙ୍କୁ ଦେଲେ। ଭୂତ ପ୍ରେତ ଏମାନଙ୍କ ଅଶରୀରୀ ଶରୀର ନଥାଏ, ସେମାନେ ଆଘ୍ରାଣ କରନ୍ତି, ତେଣୁ ସେମାନେ ଆଘ୍ରାଣ କରିବା ମାତ୍ରେ ଦିବ୍ୟତନୁ ଦେବତନୁ ସୁନ୍ଦର ଦେବତନୁ ଲାଭ କଲେ। ତାପରେ ବ୍ରାହ୍ମଣ ବୈଷ୍ଣବଙ୍କ ଚରଣରେ ପ୍ରଣାମ କଲେ, ବୈଷ୍ଣବ ତାଙ୍କର ପରିଚୟ ଜିଜ୍ଞାସା କଲେ, ସେମାନେ ସବୁ ସବୁ ବୃତ୍ତାନ୍ତ କହିଲେ, ଏଇ ପ୍ରକାର ହେଇଥିଲା। ତେ ବୈଷ୍ଣବର କୃପା ଆଶୀର୍ବାଦ ଲାଭ କଲେ ତୁମକୁ ମୁକ୍ତି ମିଳିବ ବୋଲି ଧର୍ମରାଜ କହିଥିଲେ, ତେଣୁ ସେ ବୈଷ୍ଣବଙ୍କ କୃପା ପାଇଲେ, ତାଙ୍କର ମୁକ୍ତି ମିଳିଲା। କର୍ମ ଦ୍ୱାରା ଜୀବର ନରକ ସ୍ୱର୍ଗ ନରକ ଭୋଗ ହୁଏ, ସାଧୁ କୃପା ଓ କୃଷ୍ଣ କୃପା ହେଲେ, ସାଧୁ କୃପା ହେଲେ କୃଷ୍ଣ କୃପା ମିଳିବ, ସିଧାସଳଖ କୃଷ୍ଣ କୃପା କାହାରିକି ମିଳେ ନା। ସାଧୁ କୃପା କୃଷ୍ଣ କୃପା ହେଲେ କର୍ମରୁ ମୁକ୍ତି, କର୍ମାଣି ନିର୍ଦ୍ଧନ୍ତି କିନ୍ତୁ ଚ ଭକ୍ତି ବାଧା, ଭକ୍ତି ଭଗବତ ଭକ୍ତ ସଙ୍ଗୀ ନ ପରିଯାୟତେ, ଭକ୍ତ ସଙ୍ଗ କଲେ ସାଧୁ ସଙ୍ଗ କଲେ ଭକ୍ତି ଭକ୍ତି ପଥକୁ ଆସିବ। ସେଥିପାଇଁ ସାଧୁ କୃପା କୃଷ୍ଣ କୃପା ହେଲେ କର୍ମରୁ ମୁକ୍ତି ମିଳେ, ଅନ୍ୟ କୌଣସି ଉପାୟରେ ମୁକ୍ତି ମିଳେ ନା, ବା କର୍ମଫଳ ସହଜରେ ଧ୍ୱଂସ ହେବ ନା। କର୍ମାଣି ନିର୍ଦ୍ଧନ୍ତି କିଞ୍ଚୁ ତ ଭକ୍ତି ଭାଜନ, ଏ କଥା ଏଠି କୁହାଯାଉଛି, ଏଠି ଅଛି ଏଇ କଥାଟା, ଏ କଥାଟା ଏଠି ସୂଚନା ଦିଆଯାଇଛି। କାରଣ ଭକ୍ତି ହେଉଛି ପ୍ରବଳ ସ୍ୱତନ୍ତ୍ର ପ୍ରବଳ ସାଧନ, କର୍ମ ସାଧନ, ଜ୍ଞାନ ସାଧନ ବା ଯୋଗ ସାଧନ, ବିନମ୍ର ସାଧନ ମଧ୍ୟରେ ଭକ୍ତି ସାଧନ ହେଉଛି ପ୍ରବଳ। ବୁଦ୍ଧିମାନ ଅର୍ଥେ ଯଦି ବିଚାରଜ୍ଞ ହୋ, ବୁଦ୍ଧି ଅର୍ଥେ ଯଦି ନିଜ କାମ ଲାଗିବ ତବେ କୃଷ୍ଣରେ ଭୋଜ, ନିଜ କାମ ଲାଗିବ ତବେ କୃଷ୍ଣରେ ଭୋଜ, ଭକ୍ତି ବିନା କୌନ ସାଧନ ଦିତେ ନାରେ ଫଳ, ଭକ୍ତି ବିନା କୌନ ସାଧନ ସବ ଫଳ ଦେୟ, ଭକ୍ତି ସ୍ୱତନ୍ତ୍ର ପ୍ରବଳ ସବ ଫଳ ଦେୟ, ଭକ୍ତି ସ୍ୱତନ୍ତ୍ର ପ୍ରବଳ ଅଜାଗଳ ସ୍ତନ ନ୍ୟାୟ ଅନ୍ୟ ସାଧନ, ଅତଏବ ହରି ଭଜେ ବୁଦ୍ଧିମାନ ଜନ, ଅତଏବ ହରି ଭଜେ ବୁଦ୍ଧିମାନ ଜନ, ଯେଇ ଜନ ଭଜେ କୃଷ୍ଣ ସେ ବଡ଼ ଚତୁର, ଯେ କୃଷ୍ଣ ଭଜନ କରେ ସେ ବଡ଼ ଚତୁର, ସେ ବୁଦ୍ଧିମାନ, ଭକ୍ତି ପଥକୁ ଆସେ। ଅଜାଗଳ ସ୍ତନ ନ୍ୟାୟ ଅନ୍ୟ ସାଧନ, ଅତଏବ ହରି ଭଜେ ବୁଦ୍ଧିମାନ ଜନ, ଅନ୍ୟ ସାଧନ କର୍ମ ସାଧନ ଜ୍ଞାନ ସାଧନ ଯୋଗ ସାଧନ, ଅଜାଗଳ ଅଜାଗଳ ନ୍ୟାୟ, ଅଜାଗଳ ବା ତା ଗଳ ଦେଶରେ ସ୍ତନ ବାଗିଆ ଝୁଲିଥାଏ, ସେ କ୍ଷୀର ବାହାରିବ ନା, ଅଜାଗଳ ସ୍ତନ ନ୍ୟାୟ ଅନ୍ୟ ସାଧନ, ଅତଏବ ହରି ଭଜେ ବୁଦ୍ଧିମାନ ଜନ, ଭକ୍ତି ସବ ଫଳ ଦେୟ, ଭକ୍ତି ସ୍ୱତନ୍ତ୍ର ପ୍ରବଳ, ତେଣୁ ସେ ଭକ୍ତି ପଥକୁ ନ ଆସିଲେ କର୍ମଫଳ ଧ୍ୱଂସ ହୁଏ ନା। कर्माणि निदहन्ति किन्तु च भक्ति भाजाम। भगवान निरपेक्ष भावरे, निरपेक्ष भावरे भगवान निरपेक्ष, निरपेक्ष भावरे कौन करछन् ना कर्मफल प्रदान करछन्। बद्ध जीव मानकर कर्मफल प्रदान रे पक्षपात शून्य ही भगवान पूर्वानुष्ठित कर्म द्वारा उत्तर कालीय कर्म प्रवृत्ति प्रदान करती। किंतु भक्त मान प्रति विशेष कृपापूर्वक कर्मर मूल जे कर्म वासना अविद्या ता सहित से धर्म अधर्मात्मक कर्म को दग्ध कर दिखती। भक्त तांकर प्रिय कर्म अनादि हेले सुद्धा विनष्ट हो पार। जो मैंने कर्म फल आशा रखी कर्म करती से मानकर कर्म अक्षय हुए, केबे हेले विनष्ट हुए ना। से अन्या अभिलाषा शून्य ज्ञान कर्म आदि अनावृत आनुकूल्यन कृष्ण अनुसरण भक्ति उत्तमा शिल रूप गोस्वामी कले। कौन सी फल कामना रखी अन्य अभिलाष मुक्ति कामना ना ही मुक्ति कामना ना प्रीतिपूर्ण सेवा जहाँ कहती आनुकूल्यन जो थे कृष्ण प्रीति हम भगवान विष्णु बा कृष्ण प्रीति हम से कर्म निजुक्त हम ता हूँ भक्ति। से हूँ भक्ति ताटा हूँ भक्ति। जो मैंने कर्म फल आशा रखी कर्म करती कर्म अक्षय हुए विनष्ट हुए ना। सन्यास धर्म आश्रमोचित कर्म विशेष से मुख्य स्पृहारूपक फलवासना थी हेतु कृष्ण प्रीतिवर्धन कैरे ना से कर्मानुरूप फल पाती। नितांत निष्काम हेले सुधा आत्मारामता रूपक क्षुद्र फल पाई। किंतु जो मैंने शुद्ध भक्त अन्य अभिलाष न कौन सा अभिलाष ना भुक्ति कामना मुक्ति कामना ना आनुकूल्य न कृष्ण अनुशूलन कृष्ण प्रीति परा सेवा निजुक्त अच्छा। ज्ञान कर्म आदि स्वतंत्र चेष्टा परित्याग पूर्वक आनुकूल्य भाव निरंतर कृष्णा अनुशूलन करष्ण से कर्म कर्म वासना अविद्या संपूर्ण रूपे ध्वंस कर दिखे। निरपेक्ष ही सुधा कृष्ण भक्त पक्षवादी दाही आश्चर्य विषय ये हूँ भक्त तांकर अति प्रिय। कृष्ण छड़ा आ कई कर्मफल ध्वंस कर पारे ना कर्मा निधंति किंतु तो भक्ति भाजम। प्रभुपाद महाराज भागवत प्रथम स्कंद पंचोध्याय अष्टाश्लोक अल्प किसी उद्धार कर लभ्यते दुखावद अन्यत सुखम। ए भागवत प्रथम स्कंद रे श्लोक अच्छी तस्व हेतु प्रयते तो कोविदो न लभ्यते तद्रमत उपर्जध तल्लभ्यते दुख बदन्यत सुखम काले न सर्वत्र गभीर रंगसा। ये अच्छे बिना जत्ने दुखे रोगो तो ना जे न हो बिना जत्ने दुखे रोगो तो ना जे न हो से रूपे काल क्रमे सुखेर उपाए से रूपे काल क्रमे सुखेर उदय अतएव चौद लोके दुर्लभ जे धन लोके दुर्लभ जे धन से भक्ति जन्य जत्न करे बुध गण से भक्ति जन्य जत्न करे बुध गण। जो माने बुध जो माने पंडित से माने चौदह भुवन रे दुर्लभ होची भक्ति धन से भक्ति निमित्त जत्न करती। से कथा तल्लभ्यते दुख बदन्यत सुखम काले न सर्वत्र गभीर रंगसा तसैव हेतु प्रयतीत कोविद न लभ्यते जद्भ्रमत उपरी अध। चौदह भुवन रे उपरलोक अधलोक चौदह भुवन भ्रमण करी जहाँ सहजरे मिले ना दुर्लभ जो धन भक्ति धन से बुद्धगण जत्न करती। जो मैंने पंडित जो मैंने बुद्धिमान से जत्न करेंगे बिना जत्ने दुखेर घटना जेन हो से रूप कालक्रमे सुखेर उदय। से कथा प्रभुपादजी महाराज तांकर भाष्य रे उद्धार करते आज वन इज पुट इन टू डिस्ट्रेस बाय डेस्टिनी डेस्टिनी कैन अल्सो पुट वन इन ए हापी सिचुएसन। कहीं तुम कर्मफल अनुजाई सुख दुख मिल कुकर्म कर दुख आसुचे किसी सत्कर्म पुण्यकर्म कर सुख किसी आसे ए बिना जत्न आसव। किंतु ଯେ ବୁଦ୍ଧ ଯେ ପଣ୍ଡିତ ବୁଦ୍ଧିମାନ ବ୍ୟକ୍ତି ଯେଉଁଟା ଦୁର୍ଲଭ ଚୌଦ୍ଧବନରେ ଭକ୍ତିଧନ ସେଥିପାଇଁ ଯତ୍ନ କରିବେ, ସେଥିପାଇଁ ଯତ୍ନ କରିବେ ସେ ଏଇଟା କଥାଟା ଏଇଠି କୁହାଯାଉଛି। ତା ନହେଲେ କର୍ମଫଳ ସଦୃ ଧ୍ୱଂସ। ଯେଉଁମାନେ ସଂସାର କର୍ତ୍ତବ୍ୟ ରୂପ କର୍ମରେ ଆବଦ୍ଧ ହୋଇଛନ୍ତି ସେମାନଙ୍କ ଭିତରେ ସିଦ୍ଧାନ୍ତ ଢୁକିବ ନା। ଜଡ଼ ମାୟା ସେମାନଙ୍କୁ ଗ୍ରାସ କରିଛି। ଯେଉଁମାନେ ଶ୍ରୀକୃଷ୍ଣ ଚରଣ କମଳରେ ପ୍ରପନ୍ନ ସେମାନଙ୍କୁ ମାୟା ଗ୍ରାସ କରିପାରିବ ନା। ଶ୍ରୀକୃଷ୍ଣଙ୍କର ଅଭୟ ଚରଣ ଅରବିନ୍ଦରେ ଯେଉଁମାନେ ଆତ୍ମସମର୍ପଣ କରିଛନ୍ତି ସେମାନଙ୍କର ଯାହା ଅଛି ସେ ସବୁ ସାହାଯ୍ୟରେ ସେବା କରିବେ। ଅନ୍ୟ କୌଣସି ଆକ୍ୱିଜିସନ୍ ଦରକାର ନାହିଁ। କର୍ତ୍ତୃତ୍ୱ ଅଭିମାନ ନେଇ ନୂତନ କରି ଯୋଗ୍ୟତା ଅର୍ଜନର ପ୍ରୟୋଜନ ନାହିଁ। ଯେଉଁମାନେ କୃଷ୍ଣଙ୍କ ଚରଣ କମଳରେ ଶରଣ ଗ୍ରହଣ କରିଛନ୍ତି ସେମାନେ ସବୁ ସମୟ ଗଭୀର ମନୋନିବେଶ ସହକାରେ ସେବାରେ ଆତ୍ମନିୟୋଗ କଲେ ହିଁ ସେମାନଙ୍କର ସୁଖ ହୁଏ। କୃଷ୍ଣଙ୍କର ସୁଖ ବିଧାନର ଚେଷ୍ଟା କରିବାର ନାମ ହିଁ ଭକ୍ତି। ନିରବଚ୍ଛିନ୍ନ କୃଷ୍ଣ ସୁଖାନୁସନ୍ଧାନ ନାମ ହିଁ ପ୍ରୀତି ବା ପ୍ରେମ। ଶ୍ରୀକୃଷ୍ଣଙ୍କ ଚରଣରେ ଆତ୍ମନିବେଦନ କରି ତାଙ୍କ ସଙ୍ଗେ ସମ୍ବନ୍ଧ ଯୋଡ଼ି ସେବା କଲେ ମୃତ୍ୟୁ ମଧ୍ୟ ସେବକୁ ସେବା ପଥରେ ବାଧା ଦେଇପାରିବ ନା। ସମ୍ବନ୍ଧ ବୋଧ ଅର୍ଥାତ୍ ଶ୍ରୀ ହରିଗୁରୁ ବୈଷ୍ଣବଗଣଙ୍କ ସଙ୍ଗରେ ପ୍ରୀତିର ବନ୍ଧନରେ ଜଡ଼ିତ ହେଲେ ଭକ୍ତି ସ୍ୱାର୍ଥରୁ କୌଣସି ଦିନ ବିଚ୍ୟୁତ ହେବ ନା। ଜମ ମଧ୍ୟ ତାଙ୍କର କିଛି କରିପାରିବ ନା। ସେଇ କୃଷ୍ଣ ଅବତୀର୍ଣ୍ଣ ଗୌର ରୂପରେ ପ୍ରେମ ପୁରୁଷୋତ୍ତମ ସଂକୀର୍ତ୍ତନିକ ଜନକ। ପ୍ରେମ ନାମ ସଂକୀର୍ତ୍ତନର ଜନକ ଗୌର ରୂପରେ ଅବତୀର୍ଣ୍ଣ ହେଉଛନ୍ତି। କୀର୍ତ୍ତନ ଓ ସଂକୀର୍ତ୍ତନ ମଧ୍ୟରେ ଗୌର ସୁନ୍ଦରଙ୍କୁ ବେଶୀ ସୁଖୀ କରାଯାଏ। ଯେଉଁ ସ୍ଥାନରେ ତାହାଙ୍କର ସୁଖ ନିମିତ୍ତ କୀର୍ତ୍ତନ ନୃତ୍ୟ କୀର୍ତ୍ତନ ସଂକୀର୍ତ୍ତନ ଆଦି ହୁଏ ସେଠାରେ ଗୌରହରି ଆବିର୍ଭୂତ ହୁଅନ୍ତି। ନୃତ୍ୟ କୀର୍ତ୍ତନରେ ଭକ୍ତିରସ ପ୍ରେମରସ ଉଦ୍ବେଳିତ ହୋଇଥାଏ। ଶ୍ରୀ ଗୌରସୁନ୍ଦରଙ୍କର ପ୍ରବର୍ତ୍ତିତ କୀର୍ତ୍ତନ କଲେ ସଂସାରର କର୍ତ୍ତବ୍ୟବୋଧ ଶିଥିଳ ହୋଇଯାଏ। ଗୌରସୁନ୍ଦରଙ୍କର ଅବତାର ମାନେ କୀର୍ତ୍ତନର ଅବତାର, ସଂକୀର୍ତ୍ତନର ଅବତାର, ପ୍ରେମର ଅବତାର। ଧ୍ରୁବ ପ୍ରଭୃତି ତପସ୍ୟା କରି ଯେଉଁ ପ୍ରେମ ପାଇନାହାନ୍ତି ଏକ ମୁହୂର୍ତ୍ତରେ ସଂକୀର୍ତ୍ତନ ମଧ୍ୟରେ ସେହି ପ୍ରେମ ଶ୍ରୀମନ୍ ମହାପ୍ରଭୁ ଛାଡ଼ି ଦିଅନ୍ତି। ନାମ ସଂକୀର୍ତ୍ତନ ଦ୍ୱାରା ଅନାୟାସରେ ପ୍ରେମ ଭକ୍ତିର ଉଦ୍ବୋଧନ ହୁଏ। ଶ୍ରୀ ଶ୍ରୀ ଗୌରସୁନ୍ଦର ଛାଡ଼ି ଯାଆନ୍ତି ନାହିଁ, ଦ୍ୱାରେ ଦ୍ୱାରେ ସେ ନାମ ସଂକୀର୍ତ୍ତନ କରି ଘୁରି ବୁଲନ୍ତି। ସେ ଯେତେବେଳେ ନଦିଆରେ ପଥେ ପଥେ କୀର୍ତ୍ତନ କରି ଘୁରି ବୁଲିଲେ ସେତେବେଳେ କେହି ଆଉ ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିପାରିଲେ ନା। ଶ୍ୟାମର ମଧୁର ବଂଶୀ ବାଜୁଛି ରେ, ଶ୍ୟାମର ମଧୁର ବଂଶୀ ବାଜୁଛି, ସଂକୀର୍ତ୍ତନର ସୁମଧୁର ଧ୍ୱନି କାନରେ ପଶୁଛି। ଏ ଧ୍ୱନି ଶୁଣିନା ମାତ୍ରେ ସ୍ତ୍ରୀ ପୁତ୍ର ଆଦିର ଆକର୍ଷଣକୁ ତୁଚ୍ଛ କରି ସମସ୍ତେ କୀର୍ତ୍ତନ ପଥରେ ଛୁଟିଲେ। ସେ ଗୌରସୁନ୍ଦର କୀର୍ତ୍ତନ ଭିତରେ ଦେଇ ପ୍ରେମକୁ ଅକାତରରେ ବାଣ୍ଟି ଦେଲେ, ପ୍ରାଣ ଛୁଟି ଆସେ। କୀର୍ତ୍ତନର ଧ୍ୱନି ଶୁଣି କୀର୍ତ୍ତନ ଆରମ୍ଭ ହେଇଛି, ଶ୍ୟାମର ବାଂଶରୀ କାନରେ ପ୍ରବେଶ କରୁଛି, ସୁଦୁର୍ଲଭ ପ୍ରେମ ଲାଭର ସୁଯୋଗ ଆସିଛି। ସେତେବେଳେ କ'ଣ ଘର ସ୍ତ୍ରୀ ପୁତ୍ର ନେଇ କେହି ରହିପାରେ? ସେ ସବୁ ଅଚେତନ ପାଷାଣ ସେସବୁ ଘର ଭିତରେ ହୋଇ ରହିଯାଏ, ଆବଦ୍ଧ ହୋଇକି ରହିଯାଏ। ଶ୍ୟାମର ବାଂଶରୀ ରବ ଯାହାର କାନରେ ଏକବାର ଢୁକିଛି, ଗୌରାଙ୍ଗର କୀର୍ତ୍ତନ ଧରି ଯାହାଙ୍କ କାନରେ ପହଞ୍ଚିଛି ତାହାର ଶୁଭ ଦିନ ଉଦୟ ହେଇଛି, ସୁଦିନ ଆସିଛି। କୀର୍ତ୍ତନ ଧ୍ୱନି କାନକୁ ଗଲେ ଘର ଦ୍ୱାର ସ୍ତ୍ରୀ ପୁତ୍ର ନେଇ କେହି ଆଉ ରହିପାରନ୍ତି ନା। କୃଷ୍ଣ ପ୍ରେମର ଠାକୁର, ପ୍ରେମ ଛଡ଼ା ତାହାଙ୍କର ଭଜନ ବା ସେବା ହୁଏ ନା। ଲଭିଂ ସର୍ଭିସ୍, ଲଭିଂ ସର୍ଭିସ୍ ବୋଲି କୁହାଯାଏ। ପ୍ରେମ ଛଡ଼ା ତାଙ୍କର ଭଜନ ବା ସେବା ହୁଏ ନା। ଆନୁଷ୍ଠାନିକ କ୍ରିୟା ମାତ୍ର ହଏ, ମେକାନିକାଲ ଆକ୍ଟିଭିଟି, ୟୋର ସୋ କଲ୍ଡ ଆକ୍ଟିଭିଟି ସର୍ଭିସ୍ ମେକାନିକାଲ ୱିଦାଉଟ୍ ପ୍ରେମ। ଅସ୍ତ୍ରତା ହୃଦୟରେ ଜାଗିବ, ପ୍ରୀତିରେ ହିଁ ଉନ୍ମାଦ ହୁଏ, ଅନ୍ୟ କୌଣସିରେ ଉନ୍ମାଦ ହୁଏ ନା। ହଁ ଡେପ୍ କ୍ୟାଣ୍ଟ ହିୟର୍ ଦିସ୍ ଇଜ୍ ପ୍ରୀତି।